ପାୟଲ ବେହେରା ରଙ୍ଗମାଟିଆ ତଳ ସାହି ନନ୍ଦ ବୁଧବାର ଆଜି ଯାହା ବି ହେଲା କ୍ୟାମ୍ପେନିଂଟା ସେଟା ବହୁତ ଭଲ ହେଇଛି ଆଉ ଆମ ଡିସେବଲ ଯୋଉ ଲୋକ ବି ଆମେ ତାଙ୍କୁ ଚିହ୍ନଟ ବି କରିପାରିଛୁ ଆଉ ତାଙ୍କ ପାଇଁ ଆଉ ବହୁତ ସହଜ ସୁବିଧା ତାଙ୍କ ପାଇଁ ନିଆହେଇଯାଇଛି ଆଉ ତାଙ୍କ ସହିତ ଆମେମାନେ ବି ସାମିଲ ହେଇପାରିବା ଏତିକି ଧନ୍ୟବାଦ।